ଆମର ସୁଦାସ ପ୍ରଭୁ ବହୁତ ଦିନ ପରେ ଆସିଲେ, ଆଉ ଭିତରେ ଆମର ଭଗବାନ ନୃସିଂହଦେବଙ୍କର ଆବିର୍ଭାବ ପାଳନ ହୋଇଯାଇଛି। ନୃସିଂହଦେବ ଆବିର୍ଭାବ ପୂର୍ବରୁ 7 ଦିନ ପୂର୍ବରୁ ଆମେ ପ୍ରହ୍ଲାଦ ମହାରାଜଙ୍କ ଶିକ୍ଷା ବିଷୟରେ କହୁଥିଲେ। ଭଗବାନ ଯେତେବେଳେ ଆବିର୍ଭାବ କଲେ 8 ତାରିଖ ଶନିବାର, ତାପରଠାରୁ ଭଗବାନ ନୃସିଂହଦେବଙ୍କ ବିଷୟରେ ସକାଳେ ତାଙ୍କ ବିଷୟରେ କଥା ଚାଲିଛନ୍ତି ଏବଂ ସନ୍ଧ୍ୟାବେଳେ ତାପରେ ପ୍ରହ୍ଲାଦଙ୍କ ସ୍ତୁତି ବିଷୟରେ କଥା ଚାଲିଛନ୍ତି। ଏଣୁ ଆଜି ଆମେ 7ସ୍କନ୍ଧ 9 ଅଧ୍ୟାୟ 38 ଶ୍ଳୋକରୁ କଥା କହିବା। ପ୍ରହ୍ଲାଦଙ୍କ ସ୍ତୁତି ଚାଲିଛନ୍ତି, ବହୁତ ବିସ୍ତାର ସ୍ତୁତି କରିଛନ୍ତି ପ୍ରହ୍ଲାଦ ମହାରାଜ। ତେଣୁ ଇଏ ଯଦିଓ ଭଗବାନ ନୃସିଂହଦେବଙ୍କୁ ସେ ପ୍ରାର୍ଥନା କରିଥିଲେ ସତ୍ୟଯୁଗରେ, କିନ୍ତୁ ସେଇ ଭଗବାନ କଳିଯୁଗରେ ଚୈତନ୍ୟ ମହାପ୍ରଭୁ ରୂପରେ ଆସିବେ, ଏକଥା ସେ ଜାଣିଥିଲେ। ଏହି ଶ୍ଳୋକରୁ ଜଣାଯାଉଛି, ଏ ଶ୍ଳୋକଟି ଆମେ ପାଠ କରିବା। ଇଥଂ ନୃତେର୍ଯ୍ୟାଘୋଷୀ ଦେବ ଦଶାବତାରୈ ଲୋକାନ୍ ବିଭାବୟସି ହଂସି ଜଗତ୍ ପ୍ରତିପାନ୍ ଧର୍ମଂ ମହାପୁରୁଷ ପାଶି ଯୁଗାନୁଭୂତ୍ୟଂ ଛନ୍ନ କଳୌଜତ୍ ଅଭବ ସ୍ତ୍ରୀଯୁଗୋଥ ସତ୍ୱଂ। ପ୍ରଭୁ, ଆପଣ ଏହିଭଳି ଭାବରେ ଆମେ ପୂର୍ବରୁ ପ୍ରହ୍ଲାଦ ମହାରାଜ ଯେଉଁ ଭଗବାନଙ୍କର ଅବତାର ବିଷୟରେ କହିଥିଲେ, କିନ୍ତୁ ହରିଗିରି ପର୍ବରେ ଆସି ବେଦକୁ ଉଦ୍ଧାର କରିଛନ୍ତି, ଏସବୁ ବହୁତ ଯାକ ସୃଷ୍ଟି କରୁଛନ୍ତି, ଏସବୁ ଭଗବାନ ବିଭିନ୍ନ ଅବତାର ନେଇ ଏସବୁ କାର୍ଯ୍ୟ କରୁଛନ୍ତି। ତେଣୁ ବର୍ତ୍ତମାନ କହୁଛନ୍ତି ଇଥଂ, ଏହିଭଳି ଭାବରେ ଇଥଂ ଯଥା ବିରିଞ୍ଚସ କୃତେ ହୟଗ୍ରୀବାବତାର ତଥୈବ ଅନ୍ୟେଷାମପି ଭକ୍ତାନାଂ କୃତେ ଅନ୍ୟେପି ଅବତାର। ଯେଉଁଭଳି ଭାବରେ ବ୍ରହ୍ମାଙ୍କ ପ୍ରତି କୃପା କରି ଭଗବାନ ହୟଗ୍ରୀବରପୁର ଆସି ବେଦକୁ ଉଦ୍ଧାର କରି ବ୍ରହ୍ମାଙ୍କୁ ପ୍ରଦାନ କରିଥିଲେ, ସେହିଭଳି ଭାବରେ ଅନେକ ଭକ୍ତଙ୍କୁ ଭଗବାନ କୃପା କରିବା ପାଇଁ ବିଭିନ୍ନ ପ୍ରକାର ଅବତାର ନେଉଛନ୍ତି। ଏହି ଶ୍ଳୋକରେ ସେ କଥା ଇଥଂ, ଏହିଭଳି ଭାବରେ କେତେବେଳେ ଆପଣ ପ୍ରଭୁ ମନୁଷ୍ୟ ସମାଜରେ ଆସୁଛନ୍ତି, ନୃ ମନୁଷ୍ୟ ସମାଜରେ ଭଗବାନ ରାମଚନ୍ଦ୍ର ରୂପରେ ଆସିଥିଲେ, ଭଗବାନ କୃଷ୍ଣ ଆସିଥିଲେ ମନୁଷ୍ୟ ସମାଜରେ, ଏବଂ ତୀର୍ଯ୍ୟକ ପଶୁ ସମାଜରେ ମଧ୍ୟ ଆପଣ ଆସନ୍ତି, ଯେମିତି ଶୁକରଦେବ ରୂପରେ ଆସିଥିଲେ ଭଗବାନ। ସେହିଭଳି ଭାବରେ ଋଷି ସମାଜରେ ଭଗବାନ ଆସନ୍ତି, ପରଶୁରାମ ଋଷି ସମାଜରେ ଆସିଥିଲେ ଜମଦଗିରିଙ୍କ ପୁତ୍ର ହିସାବରେ, ସେ ଜଣେ ଭଗବାନଙ୍କର ଅବତାର। ନରନାରାୟଣ ସେ ମଧ୍ୟ ଭଗବାନଙ୍କର ଅବତାର। ଋଷି ଦେବ ସମାଜରେ ମଧ୍ୟ ଭଗବାନ ଆସନ୍ତି, ଭଗବାନ ବାମନ ଦେବ ଅଦିତିଙ୍କର କଶ୍ୟପଙ୍କର ପୁତ୍ର ବାମନ ଦେବ ଦ୍ୱାଦଶ ଆଦିତ୍ୟ ସିଏ, ତେଣୁ ସିଏ ମଧ୍ୟ ଦେବ ସମାଜରେ ଆସିଛନ୍ତି ଭଗବାନ। ଏବଂ ଝସ କହିଲେ ଜଳରେ ମଧ୍ୟ 9 ଲକ୍ଷ ପ୍ରକାର ଜଳଜୀବ ଅଛନ୍ତି, ସେଥିରେ ମଧ୍ୟ ଭଗବାନ ମୀନ ଅବତାରରେ ଆସିଥିଲେ ଝସାବତାରି। ଯଦି ଭଗବାନ କହିବେ କାହିଁକି ମୁଁ ସବୁ ଆସେ ଏ ସମାଜରେ, ନା ଲୋକାନ ବିଭାବଂଶୀ ଲୋକମାନଙ୍କୁ ପାଳନ କରିବା ପାଇଁ ଆପଣ ଆସନ୍ତି, ପାଳନ କରିବା ପାଇଁ ବିଷ୍ଣୁ ପାଳନ କରନ୍ତି, ବ୍ରହ୍ମା ସୃଷ୍ଟି କରନ୍ତି, ଶିବଜୀ ସଂହାର କରନ୍ତି, ତେଣୁ ଲୋକାନ ବିଭାବ ହଂସି ଏବଂ ହତ୍ୟା କରିବା ପାଇଁ ମଧ୍ୟ ଆପଣ ଆସନ୍ତି। କାରଣ ଆପଣ କହିଥିଲେ ଯଦା ଯଦା ଏ ଧର୍ମେଶ୍ୱର ପ୍ରତି ଯୁଗରେ ଆପଣ ଆସି ପରିତ୍ରାଣାୟ ସାଧୁନା ବିନାଶାୟ ଚତୁଷ୍କୃତାମ, ସାଧୁମାନଙ୍କୁ ଆପଣ ରକ୍ଷା କରନ୍ତି ଏବଂ ଆନନ୍ଦ ପ୍ରଦାନ କରନ୍ତି, ଏବଂ ଦୁଷ୍କୃତମାନଙ୍କୁ 4 ପ୍ରକାର ଦୁଷ୍କୃତ ବ୍ୟକ୍ତି ଅଛନ୍ତି ଭଗବତ ଗୀତା 7 ଅଧ୍ୟାୟରେ ଭଗବାନ କହିଛନ୍ତି, ନାମା ଦୁଷ୍କୃତି ନ ମୂଢ଼ା, ଏମାନେ ସବୁ ଦୁଷ୍କୃତି ନ କୌଣସି ପୁଣ୍ୟ ତାଙ୍କର ନାହିଁ, ପାପୀ ବ୍ୟକ୍ତି, ଏମାନେ ହେଉଛନ୍ତି ମୂର୍ଖ ଏବଂ ମାୟା ଅପରିତ ଜ୍ଞାନ, ଯଦିଓ ତାଙ୍କର ଜ୍ଞାନ ଅଛି କିନ୍ତୁ ମାୟା ଦ୍ୱାରା ଅପହରଣ ହୋଇଯାଇଛି, ଏବଂ ଆଶ୍ରମ ଭାବ ମା ସୀତା ନରାଧମ, ମନୁଷ୍ୟମାନଙ୍କ ଭିତରେ ଯେଉଁମାନେ ଅଧମ, 4 ଲକ୍ଷ ପ୍ରକାର ମନୁଷ୍ୟ ଅଛନ୍ତି ତାଙ୍କ ଭିତରେ ଯେଉଁମାନେ ଅଧମ, ଏବଂ ଯେଉଁମାନେ ଏଇ ଅସୁର ଭାବ ବ୍ୟକ୍ତି ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତି, ସେମାନେ ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ, ତେଣୁ ଭଗବାନଙ୍କୁ ହତ୍ୟା କରନ୍ତି। ତେଣୁ ଲୋକାନ ବିଭାବ ସେ ହଂସି ଜଗତ୍ ପ୍ରତିପା, ଏଭଳି ଭାବରେ ଜଗତ ପାଳନ କରନ୍ତି ଆପଣ ପ୍ରଭୁ। ଧର୍ମ ମହାପୁରୁଷ ପାଶି ଯୁଗାନୁଭୂତ୍ୟା, ପ୍ରଭୁ ଯୁଗ ଅନୁଭୂତ ପ୍ରତି ଯୁଗରେ ଆପଣ ଆସନ୍ତି, ଧର୍ମକୁ ସ୍ଥାପନ କରନ୍ତି ମହାପୁରୁଷ ଆପଣ ସେଇ ଭଗବାନ। ତେଣୁ କିନ୍ତୁ ଛନ୍ନ କଳୁଯତ୍ ଅବଭାସ ତ୍ରିଯୁଗୋତ୍ତ ସତ୍ୟମ୍, କିନ୍ତୁ ପ୍ରଭୁ ଯେତେବେଳେ ଆପଣ କଳୁଯୁଗରେ ଆସନ୍ତି ସେତେବେଳେ ନିଜକୁ ଭଗବାନ ବୋଲି ଘୋଷଣା କରନ୍ତି ନାହିଁ, ଛନ୍ନ ରୂପରେ ଆସନ୍ତି, ଭକ୍ତ ରୂପରେ ଆସନ୍ତି, ଅର୍ଥାତ୍ ମହାପ୍ରଭୁଙ୍କର କଥା ସେ କହୁଛନ୍ତି। ଆପଣ କଳୁଯୁଗରେ ଚୈତନ୍ୟ ମହାପ୍ରଭୁ ଉପରେ ଆସିବେ, ଜାଣିଥିଲେ ଅମୋଘ ଦୃଷ୍ଟି ଭକ୍ତଙ୍କର, ଭଗବାନ ଯେଭଳି ସବୁକିଛି ଜାଣିପାରନ୍ତି ଭକ୍ତ ମଧ୍ୟ ସେଇଭଳି ସବୁକିଛି ଜାଣିପାରିବେ। ତେଣୁ କଳିଯୁଗରେ ଯେହେତୁ ଆପଣ ଛନ୍ନ ରୂପରେ ଆସନ୍ତି, ଭକ୍ତ ଅବତାରରେ ଆସନ୍ତି, ଭଗବାନ ହେଲେ ମଧ୍ୟ ଆପଣ ନିଜକୁ ଭଗବତାକୁ ପ୍ରକାଶ କରନ୍ତି ନାହିଁ, ତେଣୁ ଆପଣ ହେଉଛନ୍ତି ତ୍ରିଯୁଗ। ତ୍ରିଯୁଗ ଯଦିଓ ଭଗବାନ ଚତୁର୍ଯୁଗରେ ଆସନ୍ତି, ଚତୁର୍ଯୁଗ ତାଙ୍କୁ କୁହାଯାଏ ନାହିଁ, କାହିଁକି ନା କଳିଯୁଗରେ ସେ ଛନ୍ନ ରୂପରେ ଆସନ୍ତି, ଭକ୍ତ ରୂପରେ ଆସନ୍ତି ଭଗବାନ। ଭଗବାନ ତ କେହି ଜାଣିପାରନ୍ତି ନାହିଁ, ଭଗବତ ଗୀତା ସପ୍ତମ ଅଧ୍ୟାୟରେ ଭଗବାନ କହିଲେ ମନୁଷ୍ୟାଣ ସହସ୍ରେଶୁ କଚିତ ଯେତେ ସିଦ୍ଧଏ, ହଜାର ହଜାର ମନୁଷ୍ୟମାନଙ୍କ ଭିତରୁ ବହୁ କଚିତ ଲୋକ ଜୀବନର ଉଦ୍ଦେଶ୍ୟ ପାଇଁ ଚିନ୍ତା କରୁଛନ୍ତି, ଜୀବନର କ'ଣ ଉଦ୍ଦେଶ୍ୟ ଏଇଭଳି ଭାବରେ ସିଦ୍ଧି ପାଇଁ ଚେଷ୍ଟା କରୁଛନ୍ତି, ତାଙ୍କ ଭିତରୁ ଖୁବ୍ କଚିତ ଲୋକ ମୋତେ ତତ୍ତ୍ୱରେ ଜାଣନ୍ତି, ଆଉ ଭଗବାନ ଲୋକ ନିଜକୁ ଲୁଚେଇକି ରଖିବେ ତାକୁ କିଏ ଜାଣିବ, କେବଳ ଭକ୍ତମାନେ ହିଁ ଜାଣିବେ। ସେ ପ୍ରକାଶ କରନ୍ତୁ, ପ୍ରକାଶ କଲେ ମଧ୍ୟ ଭକ୍ତ ବ୍ୟତୀତ ଆମେ କେହି ଜାଣିପାରିବେ ନାହିଁ। କିନ୍ତୁ ଭଗବତ ଗୀତାରେ ନିଜକୁ ପ୍ରକାଶ କଲେ ମୁଁ ହେଉଛି ଭଗବାନ, ମତ ପରତର ଜ୍ଞାନ କିଛି ଦୃଷ୍ଟି ଜାଣିଯାଏ, ମୋ ଠାରୁ ଆଉ କିଛି ଉନ୍ନତ ସତ୍ୟ ନାହିଁ, କିନ୍ତୁ ତଥାପି ଏ ପର୍ଯ୍ୟନ୍ତ ବଡ଼ ବଡ଼ ଜ୍ଞାନୀ ବ୍ୟକ୍ତିମାନେ ସବୁ ଭଗବତ ଗୀତାର ଦେଉଛନ୍ତି ଟୀକା ଦେଉଛନ୍ତି, ଏ ଗୀତାର ଟୀକା ଦେଉଛନ୍ତି, ପ୍ରଭୁପାଦ ମହାରାଜ ଗୋଟେ ଜାଗାରେ କହିଛନ୍ତି ସେ କଥା, ଟୀକା ଦେଉଛନ୍ତି କିନ୍ତୁ ସେ ଭଗବାନ ବୋଲି ସେ ଜାଣିପାରୁନାହାନ୍ତି, ଭଗବାନ ହେଉଛନ୍ତି ନିରାକାର। ଇଏ ଜଣେ ଆସିଥିଲେ ଆମ ଭଳି ବ୍ୟକ୍ତି ଜଣେ ଏଭଳି ଭାବରେ ଟୀକା ଦେଉଛନ୍ତି, ଭଗବତ ଗୀତାର ଟୀକା ସେମାନେ ଦେଉଛନ୍ତି, ଭଗବାନ ଜାଣିପାରୁନାହାନ୍ତି। ତେଣୁ ସେଥିପାଇଁ ଭଗବାନଙ୍କ ଗୋଟେ ନାଁ ହେଉଛି ତ୍ରିଯୁଗ। ତ୍ରିଯୁଗର ଆଉ ଗୋଟେ ମଧ୍ୟ ଅର୍ଥ ରହିଛି, ଯୁଗ ଅର୍ଥ ଦୁଇ, ତ୍ରି ଅର୍ଥ ତିନି, ତିନି ଇଣ୍ଟୁ ଟୁ ସିକ୍ସ ଛଅ, ଭଗବାନ ଷଡ଼ୈଶ୍ୱର୍ଯ୍ୟ ପୂର୍ଣ୍ଣ, ଭଗବାନ ସବୁବେଳେ ଷଡ଼ୈଶ୍ୱର୍ଯ୍ୟ ପୂର୍ଣ୍ଣ ଥାଆନ୍ତି। ପରାଶରମଣି ତାଙ୍କର ଭଗବାନଙ୍କର ବ୍ୟାଖ୍ୟାରେ ଭଗବାନଙ୍କ ସଂଜ୍ଞା ଦେଇଛନ୍ତି, ଭଗବାନ କହିଲେ ଏ ଭଗ କହିଲେ ଐଶ୍ୱର୍ଯ୍ୟ, ଐଶ୍ୱର୍ଯ୍ୟ ସମଗ୍ରଶ୍ଚ, ସମଗ୍ର ଯେତେ ଧନ ସମ୍ପତ୍ତି ରହିଛି, ବୀର୍ଯ୍ୟ ଯେତେ ଶକ୍ତି ରହିଛି, ଯେତେ ଦଶ ରହିଛି, ଯେତେ ସୌନ୍ଦର୍ଯ୍ୟ ରହିଛି, ଯେତେ ଜ୍ଞାନ ରହିଛି, ଯେତେ ବୈରାଗ୍ୟ ରହିଛି, ଏ ଛଅଟି ଐଶ୍ୱର୍ଯ୍ୟ ଯେ ପୂର୍ଣ୍ଣ ସେ ହେଉଛନ୍ତି ଭଗବାନ। ଏ ଭଗବାନଙ୍କର ସଂଜ୍ଞା ପରାଶରମଣି ଦେଇଛନ୍ତି ବ୍ୟାସଙ୍କର ପିତା। ତେଣୁ ଏଇଭଳି ଭାବରେ ପ୍ରଭୁପାଦ ମହାରାଜ କହୁଛନ୍ତି ଯେ ଚୈତନ୍ୟ ମହାପ୍ରଭୁଙ୍କ ପ୍ରବର୍ତ୍ତିତ ଏହି ସଂକୀର୍ତ୍ତନ ଯଜ୍ଞ ଉପରେ ସମଗ୍ର କୃଷ୍ଣ ଭାବନା ମୃତ ଆନ୍ଦୋଳନ ପ୍ରତିଷ୍ଠିତ। ତେଣୁ ଯିଏ ସଂକୀର୍ତ୍ତନ ଆନ୍ଦୋଳନ ମାଧ୍ୟମରେ ପରମେଶ୍ୱର ଭଗବାନଙ୍କୁ ଜାଣିବାକୁ ଚେଷ୍ଟା କରନ୍ତି ସେ ସବୁକିଛି ଯଥାଯଥ ଭାବେ ଅବଗତ ହୁଅନ୍ତି, ସେ ହେଉଛନ୍ତି ସୁମେଧସ ଅର୍ଥାତ୍ ଅତ୍ୟନ୍ତ ବୁଦ୍ଧିମାନ। ଭାଗବତ ଏକାଦଶ ସ୍କନ୍ଧ ପଞ୍ଚମ ଅଧ୍ୟାୟ ଗତି ଶ୍ଳୋକରେ ନବଯୁବକଙ୍କର ଏ ଶ୍ଳୋକଟି କହିଛନ୍ତି, କୃଷ୍ଣ ବର୍ଣ୍ଣ ତିଷା କୃଷ୍ଣ, ଏ ଭାଗବତ ପ୍ରମାଣ, ଇଏ ମଧ୍ୟ ଗୋଟେ ପ୍ରମାଣ, ଚୈତନ୍ୟ ମହାପ୍ରଭୁ ଭଗବାନ ବୋଲି ଇଏ ପ୍ରହ୍ଲାଦଙ୍କର ଉକ୍ତି ମଧ୍ୟ ଗୋଟେ ପ୍ରମାଣ, ଏକାଦଶ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ନବଯୁବକ ମଧ୍ୟ ପ୍ରମାଣ କରିଛନ୍ତି ଭଗବାନ ବୋଲି ଆମେ ସାଧୁ ଶାସ୍ତ୍ର ଗୁରୁ ଏମାନଙ୍କ ଦ୍ୱାରା ଜାଣିବା ଭଗବାନଙ୍କର ଭଗବତା ପ୍ରମାଣ ଆମେ ବୁଝିବା। ତେଣୁ ତାପରେ ଶ୍ଳୋକରେ କହୁଛନ୍ତି ଏ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ମଧ୍ୟ ତାଙ୍କ ଭାଷାରେ ସେ କଥା କହୁଛନ୍ତି, ଏ ଯଜ୍ଞ ସଂକୀର୍ତ୍ତନ ପ୍ରାୟ ଏକାଦଶ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ଶ୍ଳୋକକୁ ଉଦ୍ଧାର କରିଛନ୍ତି ସେ। ତେଣୁ ପର ଶ୍ଳୋକରେ କହୁଛନ୍ତି ନୈତନ୍ ମନ ତବ କଥା ସୁବିକୁଣ୍ଠନାଥ ସମ୍ପ୍ରିୟତେ ଦୁରିତ ଦୁଷ୍ଟ ସମାଧୁ ତୀବ୍ରମ ଅସାଧୁ ତୀବ୍ରମ କାମାତୁରଂ ହର୍ଷଶୋକ ଭୈଷଣାର୍ଥଂ ତସ୍ମିନ୍ କଥଂ ତବ ଗତିଂ ବିମୃଶ୍ରାମି ଦୀନଃ। ଯଦିଓ ପ୍ରହ୍ଲାଦ ମହାରାଜ ଭଗବାନ ଜାଣନ୍ତି କିନ୍ତୁ ସେ କହୁଛନ୍ତି ପ୍ରଭୁ ମୁଁ କେମିତି ଆପଣଙ୍କୁ ଜାଣିବି, ଦିନ ମୋର ନିଜ ଚେତନା ମୋର ବୁଦ୍ଧି ନାହିଁ, ମୁଁ ନିର୍ବୁଦ୍ଧିଆ ଜଣେ। ତଦେବ ମୁହୁ ରୂପବର୍ତ୍ତ୍ୟ ତ୍ୱଂ ସ୍ୱୀ ସ୍ୱରୂପ ଗୁଣଲୀଳାମୃତଂ ବର୍ଷସି।
ଯଦିଓ ଅପି ଅବତୀର୍ଯ୍ୟ ଆପଣ ସବୁବେଳେ ଅବତୀର୍ଯ୍ୟ ଗ୍ରହଣ କରୁଛନ୍ତି, ଆପଣ ସ୍ୱୀୟ ରୂପଗୁଣ ଲୀଳାମୃତମ ବର୍ଷସି, ଆପଣ ଅବତାର ଗ୍ରହଣ କରି ଆପଣଙ୍କର ରୂପ ଲୀଳା ଗୁଣ ଏସବୁ ବର୍ଷା କରୁଛନ୍ତି ଭଗବାନଙ୍କ ଲୀଳା ମାଧ୍ୟମରେ, ସବୁ ସମସ୍ତେ ଜାଣୁଛନ୍ତି। କିନ୍ତୁ ତଦପି ଅସ୍ମାକଂ ପାପିଷ୍ଟମ ମନ ତତ୍ର ନ ପିଣାନ୍ତି, କିନ୍ତୁ ପ୍ରଭୁ ମୋର ମନ ଏତେ ପାପିଷ୍ଟ, ସେସବୁଥିରେ ମୁଁ ଆନନ୍ଦ ପ୍ରାପ୍ତ ହେଉନାହିଁ। ଦୁର୍ବିଷୟଗତ ଏବ ମୁଁ ପତେତି କିଂ କୁର୍ମ, ମୁଁ ଏଇ ବିଷୟଗତରେ ପଡ଼ିଯାଇଛି, ପ୍ରହ୍ଲାଦ ମହାରାଜ କହୁଛନ୍ତି, ମୁଁ କ'ଣ କରିବି ପ୍ରଭୁ। ଏହି ଭାବରେ ଏ ଶ୍ଳୋକଟି କହୁଛନ୍ତି, ନୈତାନ୍ ମନ ତବ କଥା ବିକୁଣ୍ଠନାଥ, ଭଗବତ ଗୀତାରେ ଭଗବାନ କହିଲେ ନା ମନକୁ ମୋର ପାଦ ପଦ୍ମ ଲଗା ମନମନା ଭବ। କିନ୍ତୁ ଯଦିଓ ପ୍ରହ୍ଲାଦ ମହାରାଜ ମୂଳରୁ ସବୁବେଳେ ଆମେ ଆଜି ସକାଳେ କହୁଥିଲୁ ସେ କଥା, ଭକ୍ତମାନେ ଯେମିତି ଅମ୍ବରୀଶ ମହାରାଜ ସବୈ ମନ କୃଷ୍ଣ ପଦାର ବିନ୍ଦୟୁ, ମନକୁ ଭଗବାନ ପାଦ ପଦ୍ମ ଲଗାଉଥିଲେ, କିନ୍ତୁ ପ୍ରହ୍ଲାଦ ମହାରାଜ ଏଭଳି ତାଙ୍କର କୃଷ୍ଣ ଗ୍ରହ ଗୃହୀତ ଆତ୍ମା, ତାଙ୍କର ମନକୁ ଭଗବାନ ଆକର୍ଷିତ କରି ନେଇଥିଲେ, ତାଙ୍କୁ ଲଗାଇବାକୁ ପଡ଼ୁନଥିଲା, ଆକର୍ଷିତ ହୋଇଯାଇଥିଲା ଭଗବାନଙ୍କ ପାଦ ପଦ୍ମରେ। କିନ୍ତୁ ସେଇ କହୁଛନ୍ତି, ସେଇ ପ୍ରହ୍ଲାଦ କହୁଛନ୍ତି, ନୈତନ୍ ମନ ତବ କଥା ବାବୁ ପ୍ରଭୁ ମୋର ମନ ଆପଣ କଥାରେ ଲାଗୁନାହିଁ, ତବ କଥା ବିକୁଣ୍ଠ ନାଥ, ବିକୁଣ୍ଠ ସେ ହେଉଛି ବୈକୁଣ୍ଠର ନାଥ, ଆମେ ଯଦି ତାଙ୍କର ପାଦ ପଦ୍ମରେ ମନକୁ ଲଗାଇବା ଆମେ ମଧ୍ୟ ବୈକୁଣ୍ଠ ହୋଇଯିବା, ଆମର କୌଣସି କୁଣ୍ଠା ଆସିବ ନାହିଁ, ଆମର କୌଣସି ବିପଦ ଆସିବ ନାହିଁ, ଆମର କୌଣସି ଦୁଃଖ ଆସିବ ନାହିଁ, ଆମେ ଆନନ୍ଦମଗ୍ନ ହୋଇଯିବା। ସେ ହେଉଛନ୍ତି ବିକୁଣ୍ଠ ନାଥ। ସମ୍ପ୍ରିୟତେ ଦୁରିତ ଦୁଷ୍ଟ ମସାଧ ତୀବ୍ରମ, ପ୍ରଭୁଙ୍କର ଏଭଳି ସୌନ୍ଦର୍ଯ୍ୟ ରହିଛି, ଏଭଳି ଲୀଳା ଗୁଣ ସବୁ ମନୋହର କଥା ସବୁ ରହିଛି, ସମସ୍ତଙ୍କୁ ଆକର୍ଷିତ କରିବ, କିନ୍ତୁ ମୁଁ ହେଉଛି କ'ଣ ନା ଅସାଧୁ, ମୁଁ ବହୁତ ପାପୀ ବ୍ୟକ୍ତି, ଅସୁରକୂଳରେ ଜାତ ହୋଇଛି। ଦୁରିତ ଦୁଷ୍ଟ ଅସାଧୁ ତୀବ୍ରମ, ଖାଲି ଅସାଧୁ ନ ତୀବ୍ରମ, ବହୁତ ବଡ଼ ପାପିଷ୍ଟ ମୁଁ, ବହୁତ ବଡ଼ ପାପିଷ୍ଟ। କାମାତୁରମ, ବହୁତ କାମ ମୋର ରହିଛି, ବିଭିନ୍ନ ପ୍ରକାର କାମନା ରହିଛି, କାମାତୁରମ ଆତୁର ହୋଇକି ରହିଛି ମୁଁ କାମ ଦ୍ୱାରା। ହର୍ଷ ଶୋକ ଭୟ ଶରଣାର୍ଥମ, ଭୌତିକ ଜଗତରେ କେତେବେଳେ କିଛି ଭଲ ଜିନିଷ ମିଳିଲେ ହର୍ଷ ହେଉଛି, କିଛି ଜିନିଷ ଚାଲିଗଲେ ଶୋକ ହେଉଛି, ଭବିଷ୍ୟତ ପାଇଁ ଭୟ ରହୁଛି, ଏସବୁ ଇଷଣା ଏସବୁ ଅଭିଳାଷ ଆମର ସବୁ ରହିଛି। ହର୍ଷ ଶୋକ ଭୟ ଦ୍ୱାରା ଆମେ ବିଚଳିତ ହୋଇକି ରହୁଛେ ପ୍ରଭୁ। ତସ୍ମିନ୍ କଥନ ତବ ଗତି ବିମୁଷାମ ଦିନ, ପ୍ରଭୁ ଆପଣଙ୍କର ପତି ଗତି ଆପଣଙ୍କୁ ଆମେ କେମିତି ପାଇବୁ, ଦିନ ବ୍ୟକ୍ତି ମୁଁ କେମିତି ପାଇବି, ଭଗବାନଙ୍କୁ କୃପା ପ୍ରାର୍ଥନା କରୁଛନ୍ତି। ତେଣୁ ପ୍ରଭୁପାଦ ମହାରାଜ କହୁଛନ୍ତି, ବହୁତ ବଡ଼ ଭାବାର୍ଥ ଦେଇଛନ୍ତି, ଆମେ ସଂକ୍ଷେପରେ କହୁଛେ। ଏଠାରେ ପ୍ରହ୍ଲାଦ ମହାରାଜ ଜଣେ ସାଧାରଣ ମନୁଷ୍ୟର ଭୂମିକା ଅବଲମ୍ବନ କରିଛନ୍ତି, ଯଦିଓ ଏହି ଜଡ଼ଜଗତ ସହିତ ତାଙ୍କର କୌଣସି ସମ୍ପର୍କ ନାହିଁ। ଆମେ ସକାଳେ ଆଲୋଚନା କରୁଥିଲେ, ଭାଗବତ ସପ୍ତମ ସ୍କନ୍ଧ ଚତୁର୍ଥ ଅଧ୍ୟାୟରେ ବର୍ଣ୍ଣନା କରାଯାଇଥିଲା ପ୍ରହ୍ଲାଦଙ୍କର ଗୁଣ, ଏତେ ଗୁଣ ସରିବ ନାହିଁ, ହଳମ ବହୁତ ଗୁଣ ରହିଛି, ଭଗବାନଙ୍କ ଯେଉଁଭଳି ଭାବରେ ଅନନ୍ତ ଗୁଣ ରହିଛି, ତାଙ୍କର ଭକ୍ତଙ୍କର ସେହିଭଳି ଭାବରେ ଅନନ୍ତ ଗୁଣ ରହିଛି। କିନ୍ତୁ ଯଦିଓ ଏହି ଜଡ଼ଜଗତ ସହିତ ତାଙ୍କର କୌଣସି ସମ୍ପର୍କ ନାହିଁ, ନବେଦ ଜଗତ ଇଦ୍ଦିସିନ୍ ବୋଲି ସେ ଶ୍ଳୋକଟି ଅଛନ୍ତି, ସେ ଏଭଳି ଗୋବିନ୍ଦ ପରିଣମ୍ଭେଦ, ସବୁବେଳେ ସେ ଭଗବାନଙ୍କ ଦ୍ୱାରା ଆଲିଙ୍ଗିତ ହୋଇକି ରହୁଥିଲେ, ସେ ଜାଣିପାରୁନଥିଲେ ଜଗତ ଜଡ଼ଜଗତ କିଭଳି ଜାଣିପାରୁନଥିଲେ। ପ୍ରହ୍ଲାଦ ମହାରାଜ ସର୍ବଦା ଚିତ୍ ଜଗତର ବୈକୁଣ୍ଠ ଲୋକରେ ଅବସ୍ଥିତ, କିନ୍ତୁ ସାଧାରଣ ମନୁଷ୍ୟଙ୍କ ପକ୍ଷ ଅବଲମ୍ବନ କରି ସେ ଜିଜ୍ଞାସା କରିଛନ୍ତି, ତାଙ୍କ ମନ ସର୍ବଦା ଜଡ଼ଜାଗତିକ ବିଷୟ ଚିନ୍ତାରେ ବିଚଳିତ, ଯେତେବେଳେ ସେ କିପରି ଭଗବାନଙ୍କର ଚିନ୍ମୟ ସ୍ଥିତି ବିଷୟରେ ଆଲୋଚନା କରିବେ। ଜଣେ ଭକ୍ତ ଯେତେ ଉନ୍ନତ ହେବ ତା'ର ସେହିଭଳି ଭାବରେ ସେ ଦିନ ହେବ, ଏବଂ ଦିନଟା ଖାଲି ଲୋକମାନଙ୍କୁ ଦେଖିବା ପାଇଁ ତା ନୁହେଁ, ତାଙ୍କର ପ୍ରକୃତ ଭାବ ହେଉଛି ସେଇଟା। ଯେମିତି ଆମର ଚୈତନ୍ୟ ଚରିତାମୃତର ରଚୟିତା କୃଷ୍ଣଦାସ କବିରାଜ ଗୋସ୍ୱାମୀ ସେ କହୁଛନ୍ତି, ଜଗାଇ ମାଦାଇ ହେତେ ଆମେ ପାପିଷ୍ଟ, ଜଗାଇ ମାଦାଠାରୁ ଆମେ ଆହୁରି ଅଧିକ ପାପିଷ୍ଟ, ପୁରୁଷର କୀଟ ହେଇଛି ଆମେ ସେ ଲଘିଷ୍ଟ, ବିଷ୍ଠାରେ ଯେଉଁ କୀଟ ରହିଛନ୍ତି ତାଙ୍କଠାରୁ ମୁଁ ଆହୁରି ମଧ୍ୟ ଲଘୁ, ଏଇଭଳି ଭାବରେ ନିଜକୁ ସେ ପ୍ରତିପାଦନ କରିଛନ୍ତି, ଏବଂ ନିଜେ ଖାଲି କହିବା ପାଇଁ କହୁଛନ୍ତି ତାହା ନୁହଁ, ତାଙ୍କର ମନର ଭାବ ହେଉଛି ସେଇଭଳି ଭାବରେ, ତାଙ୍କର ଗୋଟିଏ ମନରେ ଗୋଟେ ଭାବ ବାହାରେ ଗୋଟେ ଭାବ ସେସବୁ ନାହିଁ, ତାଙ୍କର ଶୁଦ୍ଧ ଭକ୍ତଙ୍କର ତାଙ୍କର ମନର ଭାବ ସେଇଭଳି ଭାବରେ, ନିଜକୁ ସବୁବେଳେ ସେମାନେ ଅଧମ ବୋଲି ଭାବନ୍ତି। ତେଣୁ ଏଭଳି ଭାବରେ ପ୍ରଭୁପାଦ ମହାରାଜ ବଡ଼ ବଡ଼ ଭାବାର୍ଥ ଦେଇଛନ୍ତି, ଆମେ ସେସବୁ ଖାଲି ସଂକ୍ଷେପରେ କହିଦେଉଛୁ ଭାବାର୍ଥ। ତେଣୁ ପଳ ଶ୍ଳୋକରେ କହୁଛନ୍ତି ଯେ ଜୁହେଇ କତୋ ଚ୍ୟୁତ ବିକର୍ଷତି ମା ବିତୃପ୍ତା ଶିଷ୍ଣୁ ଅନ୍ୟଗୁଦରଂ ଶ୍ରବଣଂ କୁତଶ୍ଚିତ୍ ଘ୍ରାଣୁ ଅନ୍ୟତଶ୍ଚବଳଦ୍ରିକ୍ କ୍ୱଚ କର୍ମଶକ୍ତି ବୟସପତ୍ନୀବ ଦେହପତି ଲୁଣନ୍ତି। ଏ ବହୁତ ଗୁଡ଼ାଏ ସୁନ୍ଦର ଉଦାହରଣ ଦେଉଛନ୍ତି ପ୍ରହ୍ଲାଦ ମହାରାଜ। କେମିତି ଆମ ଭଗବାନ ପାଦ ପଦ୍ମରେ ଆମର ମନ ଲାଗୁନାହିଁ, କାହିଁକି ତାର କାରଣ ହେଉଛି ଏଇଟା, ମନସୋ ଦୁଷ୍ଟତ୍ୱେ ବି ମତ୍ କୀର୍ତ୍ତନାଧୀନା ଜହ୍ନ କୃତାର୍ଥି ଭବତି ଇତି ଚେତ୍ରାହ। ମନ ଦୁଷ୍ଟ ହେଲେ ମଧ୍ୟ ଯଦି ଭଗବାନ କହିବେ ପ୍ରହ୍ଲାଦ ତୁମର ମନ ତ ଦୁଷ୍ଟ ନୁହେଁ, କିନ୍ତୁ ଯଦି କା କହୁଛ ତୁମ ମନ ଦୁଷ୍ଟ ବୋଲି, ତଥାପି ଯଦି ମୋର କୀର୍ତ୍ତନାଦି କରିବ ତାହେଲେ ତୁମେ କୃତାର୍ଥ ହୋଇଯିବ, ମନ ତୁମର ମୋ ପାଦପଦ୍ମ ଲାଗିଯିବ ଯଦି କହିବେ ଭଗବାନ। ତେଣୁ ବର୍ତ୍ତମାନ ଏଇ ଶ୍ଳୋକଟି ସେ କହୁଛନ୍ତି, ପ୍ରଭୁ କେମିତି ଆପଣ ମୁଁ ଶୁଣିବି, ଜିହ୍ୱା ଏକ ତ ଅଚ୍ୟୁତ ବିକର୍ଷତି ମା ବି ତୃପ୍ତା। ମୋର ଜିହ୍ୱା ଆମର ଯେଉଁ ଇନ୍ଦ୍ରିୟ ସବୁ ରହିଛନ୍ତି, 11ଟି ଇନ୍ଦ୍ରିୟ ରହିଛନ୍ତି, ଆ ପୂର୍ବରୁ ମନ ବିଷୟରେ କହିଲେ, ବର୍ତ୍ତମାନ 10ଟି ଇନ୍ଦ୍ରିୟ ବିଷୟରେ କହିବେ, 5ଟି କର୍ମେନ୍ଦ୍ରିୟ 5ଟି ଜ୍ଞାନେନ୍ଦ୍ରିୟ। ଏମାନଙ୍କୁ କହୁଛନ୍ତି ଜିହ୍ୱା ଏକ ତ ଜିହ୍ୱା ଗୋଟେ ଏଭଳି ଇନ୍ଦ୍ରିୟ ସେଇଟା କର୍ମେନ୍ଦ୍ରିୟରେ ଯିବ, ଜ୍ଞାନେନ୍ଦ୍ରିୟରେ ମଧ୍ୟ ଯିବ। ଜିହ୍ୱା ଯେଉଁ କଥା କହୁଛି କର୍ମେନ୍ଦ୍ରିୟ, ଯେଉଁ ରସନା ଖାଦ୍ୟ ଗ୍ରହଣ କରୁଛି, ରସନା ଟେଷ୍ଟ ନେଉଛି, ସେଇଟା ହେଉଛି ଜ୍ଞାନେନ୍ଦ୍ରିୟର କାର୍ଯ୍ୟ କରୁଛି। ସବୁ ସବୁ ଇନ୍ଦ୍ରିୟ ସବୁ ରହିଛନ୍ତି, 2ଟା ଇନ୍ଦ୍ରିୟ ରହିଛନ୍ତି, ଚକ୍ଷୁ 2ଟା ରହିଛି କିନ୍ତୁ ଗୋଟିଏ କାର୍ଯ୍ୟ କରୁଛି, କର୍ଣ୍ଣ 2ଟା ରହିଛି ଗୋଟିଏ କାର୍ଯ୍ୟ କରୁଛି, ନାସିକା 2ଟା ପୁଡ଼ା ରହିଛି ଗୋଟିଏ କାର୍ଯ୍ୟ କରୁଛି, କିନ୍ତୁ ଜିହ୍ୱା ଗୋଟେ ଏଭଳି ଇନ୍ଦ୍ରିୟ, ଗୋଟିଏ ଇନ୍ଦ୍ରିୟ ସେ 2ଟା କାର୍ଯ୍ୟ କରୁଛି, କର୍ମେନ୍ଦ୍ରିୟର କାର୍ଯ୍ୟ, ଜ୍ଞାନେନ୍ଦ୍ରିୟର କାର୍ଯ୍ୟ। ସେଥିପାଇଁ ଭକ୍ତିମନ ଠାକୁର କହିଲେ ତାହାର ମଧ୍ୟ ଜିହ୍ୱା ଅତି ଲୋଭମୟ ସୁଦମତି, ତାହାକୁ ଯେ ତା କଠିନ ସଂସାର, ତାକୁ ଦେଖିବା ବହୁତ କଷ୍ଟ, କିନ୍ତୁ କୃଷ୍ଣ ବଡ଼ ଦୟାମୟ, କରିବାର ଜିହ୍ୱା ଜୟ ସ୍ୱପ୍ରସାଦ ଆମ ଦିଲ ଭାଇ। ତେଣୁ ଜିହ୍ୱେ କତୋ ଅଚ୍ୟୁତ ବିକର୍ଷତି, ଜିହ୍ୱା ଆମକୁ ବିକର୍ଷଣ କରୁଛି, ଆପଣଙ୍କଠାରୁ ବିକର୍ଷଣ କରୁନଉଛି। ଜିହ୍ୱା ଚାହୁଁଛି କ'ଣ, ଜିହ୍ୱା ଚାହୁଁଛି ବହୁତ ସୁନ୍ଦର ଖାଦ୍ୟ ଆମେ ଗ୍ରହଣ କରିବା, ମାଛ ମାଛ ମାଂସ ଇତ୍ୟାଦି ଖାଦ୍ୟ ଖାଇବା, ଭଗବାନଙ୍କର ପ୍ରସାଦ କ'ଣ ଖାଇବା, କେତେ ଖାଇବା, ଥରେ ପୁରୀରେ ଥିଲାବେଳେ ପଣ୍ଡା କହୁଥିଲେ ସେ କଥା, ତାଙ୍କ ପୁରୀରେ ପ୍ରାୟ ଯେଉଁ ବିବାହ ଉତ୍ସବ ଇତ୍ୟାଦି ହୁଏ ସବୁଥିରେ ନିଶ୍ଚିନ୍ତ ଭାବରେ ମହାପ୍ରସାଦ ଯାଇଥିବ, କିନ୍ତୁ ଆଜିକାଲି ମଡ଼ର୍ଣ୍ଣ ଯୁଗରେ ସେ କହୁଛନ୍ତି କେତେ ସେଇ ମହାପ୍ରସାଦ ଖାଇବ, ଟିକେ ସେଥିରୁ କହିବ ନା, କେତେ ସେ ମହାପ୍ରସାଦ ଖାଇବ। ତେଣୁ ସେଇଭଳି ଭାବରେ ନିଶା ଦ୍ରବ୍ୟ ସେବନ ପାଇଁ ମଧ୍ୟ ଜିହ୍ୱା ଆକର୍ଷିତ ହେଉଛି, ଜିହ୍ୱା କେତେ ଆମ ପାପ କାର୍ଯ୍ୟକୁ ନେଇଯାଉଛି, ଜିହ୍ୱା ଇତ୍ୟୁତି ଧାର, ଜିହ୍ୱାର ଲାଳଚ ଦେଇ ଇତ୍ୟୁତି ଧାର, ଶିଷ୍ଣୁ ଦ୍ୱାରା ପରାୟଣ କୃଷ୍ଣ ନାହିଁ ପାଏ, ଚୈତନ୍ୟ ମହାପ୍ରଭୁ କହୁଛନ୍ତି ଜିହ୍ୱାକୁ ସଂଯୋଗ କରିବା ପାଇଁ ବହୁତ ମହାପ୍ରଭୁଙ୍କର ରହିଛି ନିର୍ଦ୍ଦେଶ। ଜିହ୍ୱା କ'ଣ, ଜିହ୍ୱାର ଲାଳସ ଯେ ଇତ୍ୟୁତି ଧାର, ଜିହ୍ୱାର ଲାଳସା ରହିଛି ସବୁଠି ସେ ଯାଉଛି, ଶିଷ୍ଣୁ ଉଦର ଜିହ୍ୱା ଉଦର ଏବଂ ଯେଉଁ ଉପସ୍ଥ ରହିଛି ଜନନେନ୍ଦ୍ରିୟ, ଏ ତିନୋଟି ଯାକ ଗୋଟିଏ ସରଳ ରେଖା ରହିଛନ୍ତି, ଜିହ୍ୱାରୁ ଆରମ୍ଭ ହେଉଛି, ଜିହ୍ୱାକୁ ଯେଉଁ ଅସଂଯୋଗ କରିବା ଉଦର ଅସଂଯୋଗ ହୋଇଯିବ, ଶିଷ୍ଣୁଦର ମଧ୍ୟ ଶିଷ୍ଣ ମଧ୍ୟ ଅସଂଯୋଗ ହୋଇଯିବ, ଭଗବାନ ସେଥିପାଇଁ ଗୋଟିଏ ଲାଇନ୍ରେ ରଖିଛନ୍ତି ତାଙ୍କୁ, ଜିହ୍ୱାରୁ ଆରମ୍ଭ ହେବ କଥା ସବୁ। ତେଣୁ ଏଠି କହୁଛନ୍ତି ମହାପୁରୁଷ କଥା କହୁଛନ୍ତି, ଜିହ୍ୱାକୁ ସଂଯୋଗ କରିବାକୁ ପଡ଼ିବ, ଭଗବାନ ପ୍ରସାଦ ପାଇବା ଏବଂ ଭଗବାନଙ୍କର ନାମ ନେବା, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ। ଜିହ୍ୱା ଏକ ତ ଅଚ୍ୟୁତ ବିକର୍ଷତି ମା ବି ତୃପ୍ତା, ଯଦି ମନେକର ଜିହ୍ୱା ଗୋଟେ ଆକର୍ଷଣ କଲା ଏଇଟା କରିଦେବା ବୋଲି ଆମେ କରିଦେଲେ ଯାହାଦ୍ୱାରା ସେ ତୃପ୍ତ ହୋଇଯାଆନ୍ତା ତାହେଲେ ଗୋଟେ କଥା, କିନ୍ତୁ ଅବିତୃପ୍ତା ସେ ତୃପ୍ତ ହେବ ନାହିଁ, ଆହୁରି ଗୋଟେ ଅଧିକରୁ ଅଧିକ ତା'ର ବଢ଼ିଯିବ, କାମନା ବଢ଼ିଯିବ, ବଢ଼ି ବଢ଼ିକା ଚାଲୁଥିବ। ଏବଂ ଶିଷ୍ଣୁ ଅନ୍ୟ ଶିଷ୍ଣୁ କହିଲେ ଏଇ ଉପସ୍ଥ ଇନ୍ଦ୍ରିୟ, ଯୌନ କାମନା ଉପସ୍ଥ ଇନ୍ଦ୍ରିୟ ରହିଛି, ସିଏ ମଧ୍ୟ ତା'ର ବାସନା ଚରିତାର୍ଥ କରିବା ପାଇଁ ମୋତେ ବିକର୍ଷଣ କରୁଛି, ଆପଣଙ୍କଠାରୁ ବିକର୍ଷଣ କରୁଛି। ଏବଂ ଅନ୍ୟ ତ୍ୱକ୍, ତ୍ୱକ୍ କହିଲେ ଚର୍ମ, ଚର୍ମ ଇଏ ମୋତେ ଗୋଟେ ଜ୍ଞାନେନ୍ଦ୍ରିୟ, ଚର୍ମ ଦ୍ୱାରା ଆମେ ଜାଣିପାରୁଛେ ଶୀତଳ କି ଗରମ ଏସବୁ ଜାଣିପାରୁଛେ। ଏ ଜ୍ଞାନେନ୍ଦ୍ରିୟ ତ୍ୱକ୍ ମଧ୍ୟ ଗୋଟେ ଆକର୍ଷଣ ରହିଛି। ଏବଂ ଉଦର, ଉଦରର ମଧ୍ୟ ଆକର୍ଷଣ ରହିଛି, ଉଦର ବେଗ ରହିଛି। ଶ୍ରବଣ ତଶ୍ଚିତ୍, ଶ୍ରବଣ କର୍ଣ୍ଣେନ୍ଦ୍ରିୟ, ସେ ଚାହୁଁଛି ଫିଲ୍ମ ସଙ୍ଗୀତ ଶୁଣିବ। ଆମେ ଏ ଲାଇନ୍କୁ ଆସିବା ପୂର୍ବରୁ ଆମେ ମଧ୍ୟ ଶୁଣୁଥିଲୁ, ସେ ବିଷୟରେ ଆଲୋଚନା କରି ରାତି ରାତି ପାଇଯାଉଛି କେତେ ମହମ୍ମଦ ରଫି ଇତ୍ୟାଦି କରିକିରି କେତେ ପ୍ରକାର ସବୁ ରହିଛନ୍ତି ସିନେମା, ସେମାନେ ସବୁ ପ୍ରାଇଜ୍ ପାଉଛନ୍ତି। ଲୋକମାନେ ସବୁବେଳେ ଦେଖିବା, ଯୁଆଡ଼େ ବସ୍ରେ ଯାଅ, କାର୍ରେ ଯାଅ, ଟ୍ରେନ୍ରେ ଯାଅ, ଲାଗିଥିବ ମ୍ୟୁଜିକ୍ ଚାଲିଥିବ, କିଏ କାନରେ ଲଗେଇକି ଶୁଣୁଥିବେ, ଇୟରଫୋନ୍ ଶୁଣୁଥିବେ, ଏତେ ସବୁ ରହିଛି ଆକର୍ଷଣ। ଜୁହା କର୍ଣ୍ଣର ହେଉଛି କ'ଣ, କର୍ଣ୍ଣର ହେଉଛି କ୍ଷୁଧା, ଏହି ଶବ୍ଦ କର୍ଣ୍ଣ ଶବ୍ଦ ପ୍ରତି ଆକର୍ଷିତ ରହିଥାଏ। କର୍ଣ୍ଣ ଚାହୁଁଛି ସବୁ ବହୁତ ସୁନ୍ଦର ଶବ୍ଦ ଶ୍ରବଣ କରିବ, ତେଣୁ ଏଇ ଯେଉଁ ସିନେମା ସଙ୍ଗୀତ ଇତ୍ୟାଦି କରି ତା ପାଇଁ ମଧ୍ୟ ବିଭିନ୍ନ ପ୍ରକାର ପ୍ରତିଯୋଗିତା ହେଉଛି। କିଏ ବହୁତ ପ୍ରକାର ଯଦି ଗୀତ ବୋଲିପାରିବ ସେ ପ୍ରାଇଜ୍ ପାଇବ, ଏଭଳି ଭାବରେ ତାଙ୍କୁ ଉତ୍ସାହିତ କରାଯାଉଛି। ସିନେମା ସଙ୍ଗୀତ ସବୁ ସେମାନେ ମନେ ରଖୁଛନ୍ତି, ଛୋଟ ପିଲା ମଧ୍ୟ ମନେ ରଖୁଛନ୍ତି। ଆମେ ଯଦି ଏ ଧାରକୁ ଆସିନଥାନ୍ତେ ତାହେଲେ ମଧ୍ୟ ଆମେ ମଧ୍ୟ ସେଇଭଳି ଭାବରେ ଅନେକ ସଙ୍ଗୀତ ସବୁ ମନେ ରଖିଥାନ୍ତେ। କିନ୍ତୁ ଏଇଭଳି ଭାବରେ ଶ୍ରବଣଙ୍କୁ ତସ୍ତିତ୍ ଘ୍ରାଣ, ଅନ୍ୟ ଘ୍ରାଣ ଆଘ୍ରାଣ କରିବା ପାଇଁ, ଆଘ୍ରାଣ କରିବା ପାଇଁ ମଧ୍ୟ ଯେଉଁ ନାସିକାର ଯେଉଁ ରହିଛି ଇଏ କ୍ଷୁଧା ରହିଛି, ଆଘ୍ରାଣ କରିବା ଇଏ ମଧ୍ୟ ଭଗବାନଙ୍କଠାରୁ ଆମକୁ ଦୂରେଇ ନେଉଛି। ମାଂସ ଟେଷ୍ଟ ହେଇଗଲେ ମାଂସର ଯେଉଁ ରହିଛି ଲାଗିଛି, ମାନେ ଯେଉଁ ଆଘ୍ରାଣ କରି ଆକର୍ଷିତ ହେଇକି ଆସୁଛନ୍ତି ଖାଦ୍ୟ ଖାଇବା ପାଇଁ, ବହୁତ ଦୂର ଯାଉଛନ୍ତି ହୋଟେଲ ଖାଇବା ପାଇଁ, ବହୁତ ସୁନ୍ଦର ଖାଦ୍ୟ କରୁଛି ସିଏ, ବହୁତ ତା'ର ଟେଷ୍ଟ ରହିଛି ବା ତାକୁ ସୁବାସ ମଧ୍ୟ ରହିଛି ସେ ଅନୁସାରେ। ଘ୍ରାଣ ଅନ୍ୟ ଚପଳ ଦିକ୍, ଚପଳ ଦିକ୍ ଆମର ଚକ୍ଷୁ, ଚକ୍ଷୁ ମଧ୍ୟ ସେଇଭଳି ଭାବରେ ଆମର ଭଗବାନ ରୂପ ଦେଖିବା ପାଇଁ ଆଗ୍ରହ ଆସୁନାହିଁ, ନଗ୍ନ ଚିତ୍ର ଦେଖିବା ପାଇଁ ବହୁତ ଆଗ୍ରହ ଆସୁଛି। ଗୋଟିଏ ନଗ୍ନ ଚିତ୍ର ଦେଖିଦେଇଥିଲେ ଅଧା ମିଳ ଯୁବକ ବୟସରେ, ସେଟାକୁ ଇଏ କର, ସ୍ଲୋ କର, ଯୁବକ ବୟସରେ ଗୋଟିଏ ନଗ୍ନ ଚିତ୍ର ଦେଖିଦେଇଥିଲେ, ଗୋଟେ ବେଶିଆ ଏବଂ ଶୂଦ୍ରର ମିଳନ ଦେଖିଦେଇଥିଲେ, ନିଜର ପତ୍ନୀ ପିତା ମାତା ସମସ୍ତଙ୍କୁ ତ୍ୟାଗ କରିଦେଲେ ଏବଂ 88 ବର୍ଷ ବୟସ ପର୍ଯ୍ୟନ୍ତ ତାଙ୍କର ଲାଗିକି ରହିଲେ, ବିଭିନ୍ନ ପ୍ରକାର ପାପ କାର୍ଯ୍ୟରେ ଲାଗିକି ରହିଲେ। ଏ ଗୋଟିଏ ଦୃଶ୍ୟ ଦେଖିକରି ଚକ୍ଷୁ ଅସଂଯତ ଚକ୍ଷୁ ଦ୍ୱାରା ଏଇଭଳି ଭାବେ ଶିକାର ହୋଇଯାଇଥିଲେ। ଜୟ ଶ୍ରୀ ସୀତାରାମ ହନୁମାନ ଯୋଗୀ। ତେଣୁ ଯଦି ଚକ୍ଷୁ ଆମର ସଂଯତ ନହେଲେ ତାହେଲେ ଆମେ ଏଇସବୁ ଚକ୍ଷୁର ପ୍ରକୃତ ସଦ୍ବ୍ୟବହାର କରିପାରିବା ନାହିଁ। କେତେ ସୁନ୍ଦର ଭଗବାନ ରୂପ, ଏ ଚକ୍ଷୁ ଆମକୁ ଭଗବାନ ଦେଇଛନ୍ତି ଭଗବାନ ରୂପକୁ ଦର୍ଶନ କରିବା ପାଇଁ। ଭାଗବତର ଗୋଟେ ଶ୍ଳୋକ ଅଛନ୍ତି, ଯେଉଁ ଶ୍ଳୋକ ଶୁଣି ଏ ଚକ୍ଷୁ, ଚକ୍ଷୁ ମାଧ୍ୟମରେ ଭଗବାନଙ୍କ ରୂପ ରହିଛି ଦର୍ଶନ କରିବା ପାଇଁ, ଏଇ ଶ୍ଳୋକଟି ଶୁଣି ସୁଖଦେବ ଗୋସ୍ୱାମୀ ଯେଉଁ ବ୍ରହ୍ମଚିନ୍ତନ କରୁଥିଲେ ସେ ବ୍ରହ୍ମଚିନ୍ତନକୁ ତ୍ୟାଗ କରିଦେଲେ, ଆସି ଭାଗବତଙ୍କୁ ଶ୍ରବଣ କଲେ। ଦଶମ ସ୍କନ୍ଧ 21 ଅଧ୍ୟାୟରେ ବେଣୁ ଭିତରେ ସେ କଥାଟି ରହିଛି, ଗୋପୀମାନେ କହୁଛନ୍ତି ସେ କଥା, ଭଗବାନଙ୍କ ରୂପକୁ ବର୍ଣ୍ଣନା କରୁଛନ୍ତି। ଗର୍ହା ପିଡ଼ଂ ନଟବରବକୁ କର୍ଣ୍ଣୟୋ କର୍ଣ୍ଣିକାରଂ ବିଭ୍ରତବାସ କନାଙ୍କପୀଶ ବୈଜନ୍ତୀଂ ଚ ମାଳଂ ରନ୍ଧ୍ରାନ୍ ବେଣୁରଧର୍ଷଧୟା ପୁରୟନ୍ ଗୋପବୃନ୍ଦୈ ବୃନ୍ଦାରଣ୍ୟ ସ୍ୱପଦରମଣଂ ପ୍ରାବିଶତ୍ ଗୀତକୀର୍ତ୍ତି। ରାଧାରାଣୀ ଭଗବାନଙ୍କୁ ଚାଲିଯାଉଛନ୍ତି ଗୋଚାରଣ କରିବା ପାଇଁ ବା ବତ୍ସାଚାରଣ କରିବା ପାଇଁ। ରାଧାରାଣୀ ଏବଂ ଗୋପୀମାନେ ଏକାଠି ହୋଇ କୃଷ୍ଣଙ୍କୁ ଦେଖିପାରୁନାହାନ୍ତି, କିନ୍ତୁ ମନରେ ସେ ଦେଖୁଛନ୍ତି କ'ଣ ହେଉଛି, କ'ଣ ଭଗବାନ କିଭଳି ଭାବରେ କୃଷ୍ଣ ଯାଉଛନ୍ତି, କିଭଳି ରୂପ ତାଙ୍କର, ମନର ଏଇ ଧାରଣା ଏତେ ଭାବଗ୍ରସ୍ତ ହୋଇଯାଇଛନ୍ତି ସେ ବ୍ୟକ୍ତ କରିପାରୁନାହାନ୍ତି। ତେଣୁ ବ୍ୟାସଦେବ ସେଠି ରଚନା କଲେ ତାଙ୍କର ମନର ଭାବକୁ। ସୁଖଦେବ ଏ ଶ୍ଳୋକଟି ରହୁଛନ୍ତି, ବର୍ହା ପିଡ଼ଂ ଭଗବାନଙ୍କ ରୂପ ବର୍ଣ୍ଣନା କରାଯାଇଛି, ଏ ଚକ୍ଷୁରେ ଭଗବାନଙ୍କ ରୂପ ଦେଖିବା କଥା, ସାର୍ଥକ ହେବ ଆମ ଚକ୍ଷୁ, କେତେ ସୁନ୍ଦର ରୂପ ଭଗବାନଙ୍କର। ବର୍ହା ପିଡ଼ଂ ଭଗବାନ ରୂପ କିଭଳି ମୟୂର ପିଚ୍ଛ ଧାରଣ କରିଛନ୍ତି ମସ୍ତକରେ, ବର୍ହା ପିଡ଼ଂ ନଟବର ବପୁ, ଏବଂ ନୃତ୍ୟ କରି କରିକି ସେ ଯାଉଛନ୍ତି ନଟବର ବପୁ ଭଗବାନଙ୍କର। ସେ ଚାଲିକରି ଚାଲୁନାହାନ୍ତି ନୃତ୍ୟ କରୁଛନ୍ତି ମାଟବର ବାପୁ କର୍ଣ୍ଣରେ କନିକା ଆରମ୍ଭ କର୍ଣ୍ଣରେ କନିଆରି ଫୁଲ ଲଗେଇଛନ୍ତି କନିଆରି ଫୁଲ କନିକା ଆରମ୍ଭ ବିଭୁତ ବାସ ବସନ ଯେଉଁ ପରିଧାନ କରିଛନ୍ତି ପିତ ବସ୍ତ୍ର ପରିଧାନ କରିଛନ୍ତି କନକ ବିଷ କନକ ବା ସୁବର୍ଣ୍ଣ ଭଳି ରଙ୍ଗ ପିତ ବର୍ଣ୍ଣରେ ବସ୍ତ୍ର ଧାରଣ କରିଛନ୍ତି ଏବଂ ବିଭ୍ରତ ବାସ କନକ ବିଷ ବୈଜନ୍ତିକ ମାଳା ଭଗବାନ ଯେଉଁ ମାଳା ଧାରଣ କରିଛନ୍ତି ଫୁଲମାଳା ବୈଜନ୍ତୀ ମାଳା ପାଞ୍ଚଟି ବର୍ଣ୍ଣର ପାଞ୍ଚଟି ରଙ୍ଗର ମାଳା ବୈଜନ୍ତୀ ମାଳା ବୋଲି କୁହାଯାଏ ବୈଜନ୍ତିଙ୍କ ମାଳା ଏବଂ ରନ୍ଧ୍ରାନ ବେଣୁ ବେଣୁନାଦ କରି କରିକି ଯାଉଛନ୍ତି ଭଗବାନ ବେଣୁନାଦ କ'ଣ କରୁଛନ୍ତି ଅଧର ସୁଧାକୁ ଢାଳି ଦେଉଛନ୍ତି ସେଥିରେ ଅଧରାମୃତକୁ ଢାଳି ଦେଉଛନ୍ତି ଭଗବାନ ଅଧର ସୁଧା ପୁରାଣ ଗୋପବୃନ୍ଦେଇ ଏଇଭଳି ଭାବରେ ଗୋପବୃନ୍ଦଙ୍କ ସହିତ ସେ ଯେଉଁ ଯାଉଛନ୍ତି ପୁରାଣ ଗୋପବୃନ୍ଦେଇ ବୃନ୍ଦାରଣ୍ୟ ସ୍ୱପଦ ରମଣ ଭଗବାନ ବୃନ୍ଦାରଣ୍ୟ ପ୍ରବେଶ କରୁଛନ୍ତି ସ୍ୱପଦ ରମଣ ଭଗବାନ ପାଦ ଚିହ୍ନ ଯେଉଁଠି ପଡ଼ିଯାଉଛି ଅତୀବ ଶୋଭିତ ହୋଇଯାଉଛି ଭୂମି ଅତୀବ ଶୋଭିତ ହୋଇଯାଉଛି ଭଗବାନଙ୍କର 19 ଚିହ୍ନ ରହିଛି ପାଦପଦ୍ମରେ ଏ ପୃଥିବୀ ସେ ପୃଥିବୀ ଦେବୀ ସବୁ ଧାରଣ କରନ୍ତି ପୃଥିବୀ ଶୋଭିତ ହୁଅନ୍ତି ସେ ଚିହ୍ନରେ ଆମେ ଯେଉଁ ତିଳକ କରୁଛେ ସେଭଳି ଭାବେ ପୃଥିବୀ ଉପରେ ଭଗବାନଙ୍କ ପାଦପଦ୍ମର ଚିହ୍ନ ରୂପକ ତିଳକ ସେ ଧାରଣ କରୁଥିଲେ ପୃଥିବୀ ଦେବୀ ରାବିଶୁ ଏଇଭଳି ଭାବରେ ତାଙ୍କର ଭକ୍ତମାନେ ତାଙ୍କର ଶାଖାମାନେ ତାଙ୍କର ଗୁଣଗାନ କରୁଛନ୍ତି ଗୀତ କୀର୍ତ୍ତି ଗୁଣଗାନ କରୁଛନ୍ତି ଏଇଭଳି ଭାବେ ବୃନ୍ଦାରଣ୍ୟ ପ୍ରବେଶ କରୁଛନ୍ତି ଭଗବାନ ଏହି ଶ୍ଳୋକଟି ଯେତେବେଳେ ଶୁଣିଦେଲେ ସୁଖଦେବ ଗୋସ୍ୱାମୀ ଆକର୍ଷିତ ହୋଇକି ଆସିଲେ ବ୍ରହ୍ମଚିନ୍ତନକୁ ତ୍ୟାଗ କରିଦେଲେ ଏତେ ସୁନ୍ଦର ରୂପ ମୁଁ ଦର୍ଶନ କରିବି ସେ ରୂପକୁ ଚକ୍ଷୁର ସାର୍ଥକ ହେଉଛି ସେଇଥିରେ ଭଗବାନଙ୍କ ରୂପ ଦର୍ଶନରେ ଚକ୍ଷୁର ସାର୍ଥକ ହେବ ଏକଥା ମଧ୍ୟ ଆସିବ ଗୋଟେ କେଉଁଥିରେ ଚକ୍ଷୁଷ୍ମାନ ଏଇ ଗୋପୀମାନେ ଏଇ ସଙ୍ଗୀତଟି କହିଛନ୍ତି କଥାଟି କହିଛନ୍ତି ତେଣୁ ଆମର ଜିହ୍ୱା ଏ ଯେଉଁ କ'ଣ ରହିଛି ଚପଳ ଦ୍ରୁପ ଦ୍ରୁପ ମାନେ ଦୃଷ୍ଟି ଦୃଷ୍ଟିଶକ୍ତି ଯେଉଁ ରହିଛି ଚପଳ ଖାଲି ସୁନ୍ଦର ସୌନ୍ଦର୍ଯ୍ୟ ଦେଖିବା ପାଇଁ ଆଗ୍ରହ ରହିଛି ଏ ନଗ୍ନ ସୌନ୍ଦର୍ଯ୍ୟ ଦେଖିବା ପାଇଁ ଆଗ୍ରହ ରହୁଛି ଚକ୍ଷୁର ଭଗବାନଙ୍କ ରୂପ ଆମର ଗୋଟେ ରହିଛି ଗୋଟେ କଥା ରହିଛି ଆମର ଯେଉଁ ରହିଛନ୍ତି ଦକ୍ଷିଣାତ୍ୟରେ ସେ ଯେଉଁ ମନ୍ଦିର ରହିଛନ୍ତି କାବେରୀ ନଦୀ କୂଳରେ ଶ୍ରୀରଙ୍ଗମ ଶ୍ରୀରଙ୍ଗମରେ ରାମାନୁଜାଚାର୍ଯ୍ୟ ସେଠି ରହୁଛନ୍ତି ତାଙ୍କର ସେଠି ରହିଛି ତାଙ୍କ ରାମାନୁଜାଚାର୍ଯ୍ୟ ସେଠି ସେସବୁ ପୂଜା ଇତ୍ୟାଦି କରୁଥିଲେ ଜଣେ ବ୍ୟକ୍ତି ଗୋଟେ ବେଶ୍ୟା ପ୍ରତି ଏତେ ଆକର୍ଷିତ ହୋଇକି ଯାଇଥିଲେ ବେଶ୍ୟାର ସୌନ୍ଦର୍ଯ୍ୟ ସେ ଦେଖୁଛନ୍ତି ମନ୍ଦିରକୁ ଆସିଲେ ମଧ୍ୟ ରାମାନୁଜ ଦେଖୁଛନ୍ତି ଭଗବାନ ଶ୍ରୀରଙ୍ଗମ ଅଛନ୍ତି ଭଗବାନଙ୍କ ରୂପ ସେ ଦେଖିପାରୁନାହାନ୍ତି ତାଙ୍କ ପ୍ରତି ଆକର୍ଷିତ ହେଉନାହିଁ ସେ ବେଶ୍ୟାର ରୂପ ପ୍ରତି ଲକ୍ଷ୍ୟ କରି କରି ଯାଉଛନ୍ତି ଭଗବାନ ମୁଖ ବିମୁଖ ହୋଇଯାଇଛନ୍ତି ସିଏ ଭଗବାନ ମୁଖ ଦେଖୁନାହାନ୍ତି ସେ ବେଶ୍ୟାର ରୂପକୁ ଦେଖୁଛନ୍ତି ରାମାନୁଜାଚାର୍ଯ୍ୟ ଦେଖିଲେ କହିଲେ ଏ ବ୍ୟକ୍ତିର ଏତେ ଆସକ୍ତି ରହିଛି ଏ ଯେଉଁ ରୂପ ଦେଖୁଛନ୍ତି ଏ କି ରୂପ ରକ୍ତ ମାଂସ ଦ୍ୱାରା ଶରୀର ଏଥିରେ କ'ଣ ସୌନ୍ଦର୍ଯ୍ୟ ରହିଛି ଏହିଭଳି ଭାବରେ କହି ତାଙ୍କୁ କୃପା କଲେ ପ୍ରଭୁଙ୍କୁ ଅନୁରୋଧ କଲେ ପ୍ରଭୁ ଆପଣଙ୍କ ରୂପ ଟିକେ ଦେଖାଇ ଦିଅନ୍ତୁ ତାଙ୍କୁ ସେ ବ୍ୟକ୍ତି ଜଣକ ଧନୁଦାସ ନା କ'ଣ ତାଙ୍କ ନା ଧନୁଦାସ ଏଥିରେ ଦେଖିଲେ ଭଗବାନ ରୂପ ଆଉ ତାଙ୍କର ସେ ଯେଉଁ ବେଶ୍ୟା ପ୍ରତି ଯେଉଁ ଆକର୍ଷଣ ଥିଲା ସବୁ ଭୁଲିଗଲେ ଭଗବାନ କନ୍ଦର୍ପ କୋଟି କମନୀୟ ବିଶେଷ ଶୋଭମ ଭୌତିକ ଜଗତରେ ଗୋଟିଏ ପୁରୁଷ ଏବଂ ଗୋଟିଏ ସ୍ତ୍ରୀର ଯେଉଁ ଆକର୍ଷଣ ହେଉଛି ଗୋଟିଏ କନ୍ଦର୍ପର ଆକର୍ଷଣ କିନ୍ତୁ ଭଗବାନଙ୍କ ଯେଉଁ ରୂପ କୋଟି କନ୍ଦର୍ପ ରୂପକୁ ଧିକ୍କାର କରେ ସିଏ ଭଗବାନଙ୍କ ରୂପ ଏତେ ସୁନ୍ଦର ରୂପ ଭଗବାନଙ୍କର କୋଟିଏ କନ୍ଦର୍ପ ମଧ୍ୟ ତାଙ୍କ ସହିତ ସମାନ ହୋଇପାରିବେ ନାହିଁ ଏତେ ସୁନ୍ଦର ରୂପ ଭଗବାନଙ୍କର ପ୍ରେମାଞ୍ଜନ ଚରିତ ଭକ୍ତି ବିଲୋଚନ ସେହିଭଳି ଭାବରେ ଚକ୍ଷୁ ଦରକାର ପ୍ରେମ ରୂପକୁ ଅଞ୍ଜନ ଯେଉଁମାନଙ୍କ ଚକ୍ଷୁରେ ଲାଗିଛି ସେମାନେ ସେ ରୂପକୁ ଦର୍ଶନ କରିପାରିବେ ତେଣୁ ଉଦର ଶ୍ରବଣଙ୍କୁ ଦର୍ଶିତ ଚପଳ ଦୃପ୍ ଚକ୍ଷୁ ମଧ୍ୟ ଭଗବାନଙ୍କ ରୂପକୁ ଦେଖିବା ପାଇଁ ଆଗ୍ରହ ନାହିଁ ଅନ୍ୟ ରୂପ ଦେଖିବା ପାଇଁ ଚାହୁଁଛି ଚପଳ ଦୃପ୍ କୋଚ କର୍ମଶକ୍ତି ଏଇଭଳି ଭାବରେ ବିଭିନ୍ନ କର୍ମରେ ଆମେ ନିଯୁକ୍ତ ରହୁଛେ ଆମର ଯେଉଁ ରହିଛି ଇନ୍ଦ୍ରିୟମାନଙ୍କ ଦ୍ୱାରା କର୍ମେନ୍ଦ୍ରିୟ ସବୁ ରହିଛନ୍ତି ଏହି କର୍ମେନ୍ଦ୍ରିୟ ଭଗବାନଙ୍କ ସେବାରେ ଇଚ୍ଛା ନାହିଁ କର୍ମେନ୍ଦ୍ରିୟ ଯୁକ୍ତ ହେବା ପାଇଁ ଚାହୁଁନାହାନ୍ତି ଭୌତିକ କାର୍ଯ୍ୟରେ ଲିପ୍ତ ହେବା ପାଇଁ ଚାହୁଁଛନ୍ତି ତେଣୁ ବହୁ ସପତ୍ନୀ ବା ଗେହପତିଙ୍କୁ ଋଣନ୍ତି ପ୍ରଭୁ ଯେମିତି ଗୋଟିଏ ପୁରୁଷର ଯଦି ଅନେକ ସ୍ତ୍ରୀ ଥିବ ସମସ୍ତେ ତାକୁ ଲୁଣ୍ଠନ କରନ୍ତି, ସେ କହ ମୋ ପାଖକୁ ଆସ, ସେ କହ ମୋ ପାଖକୁ ଆସ, ଏଇଭଳି ଭାବରେ ଆଉ ସେ ରାଧାବିନ୍ଦ ସମୟରେ ଗୋଟେ କହୁଥିଲେ ଗୋଟେ କଥା, ପିଲାଦିନେ ଦେଖିଲେ ଗୋଟେ ନାଟକ ହେଉଛି, ନାଟକରେ ସିଡ଼ିଟେ ପଡ଼ିଛି, ସିଡ଼ିଟେ ରହିଛି ଉପରକୁ ଯିବା ପାଇଁ, ସେ ଲୋକ ଜଣକ ଚାହୁଁଛି ଉପରେ ଛାତ ଉପରେ ତାଙ୍କର ଯେଉଁ ସ୍ତ୍ରୀ ରହିଛି ସେ ପାଖକୁ ଯିବା ପାଇଁ, ବହୁତ ଘର ବହୁତ ସ୍ତ୍ରୀ ବହୁତ ଘର ରହିଛନ୍ତି, ସବୁ ବିଭିନ୍ନ ଘର ସବୁ ରହିଛନ୍ତି, ସେ ଫାଷ୍ଟ ଫ୍ଲୋର୍ରେ ଯିବା ପାଇଁ ଚାହୁଁଛି ଯେ ସେ ପତ୍ନୀ ପାଖକୁ, ସେଥିରେ ଯିବା ପାଇଁ ଯାଉଛନ୍ତି, ସିଡ଼ି ଚଢ଼ୁଛନ୍ତି, ଉପରେ ଦୁଇ ଜଣ ସ୍ତ୍ରୀ ଅଛନ୍ତି, ଦୁଇ ଜଣ ସ୍ତ୍ରୀ ଦୁଇ ହାତକୁ ଧରିଛନ୍ତି, ତଳେ ଦୁଇ ଜଣ ସ୍ତ୍ରୀ ଦୁଇ ଗୋଡ଼କୁ ଧରିଛନ୍ତି, ଏଇଭଳି ଭାବରେ ଟାଣୁଛନ୍ତି, ଏଇଭଳି ଭାବରେ ସିନ୍ଟି ବନ୍ଦ ହୋଇଗଲା। ତେଣୁ ସେଇଭଳି ଭାବରେ ବହୁ ସପତ୍ନୀ ଆମର ଭାଗବତ ପଞ୍ଚମ ସ୍କନ୍ଧରେ ବର୍ଣ୍ଣନା କରାଯାଏ ପ୍ରଥମ ଅଧ୍ୟାୟରେ, ଯେତେବେଳେ ବ୍ରହ୍ମା ଯେତେବେଳେ ମନୁଙ୍କର ସ୍ୱାମୀ ମନୁଙ୍କର ଜ୍ୟେଷ୍ଠ ପୁତ୍ର ପ୍ରିୟବ୍ରତ ସେ ଚାହୁଁନଥିଲେ ଗୃହସ୍ଥ ହେବା ପାଇଁ, ତେଣୁ ବ୍ରହ୍ମା ତାଙ୍କୁ ସବୁ ଆସି ଉପଦେଶ ଦେଇଛନ୍ତି ଏବଂ ସେଇଠି ସେ ଏକଥାଟି କହିଛନ୍ତି, ସପତ୍ନୀ ଷଟ୍ ସପତ୍ନୀ ଇବ, ସମସ୍ତଙ୍କର ଛଅଟି ପତ୍ନୀ ରହିଛନ୍ତି ସମସ୍ତଙ୍କର, କିଭଳି ଭାବରେ ଷଟ୍ ସପତ୍ନୀ ପଞ୍ଚମ ଅଧ୍ୟାୟରେ ଦଶମ ସ୍କନ୍ଧ ଏ ପଞ୍ଚମ ସ୍କନ୍ଧରେ ସେ ଶ୍ଳୋକଟି ରହିଛନ୍ତି ଯେ ଭୟଂ ପ୍ରମଥସ୍ୟ ବନେଶ୍ୱପି ସ୍ୟାତ୍ ଯଥାସ ଆସ୍ତେ ଶହ ଷଟ୍ ସପତ୍ନ, ଯଦି ଜଣେ ଭୟ କରିକି ମଧ୍ୟ ଗୃହସ୍ଥ ଆଶ୍ରମ ରହିଲେ କେଳ ଅସୁବିଧା ସ୍ତ୍ରୀ ପ୍ରତି ଆକର୍ଷଣ ହେବ ଏସବୁ କରିକି ସେ ପଳେଇଯିବ, ଭୟଂ ପ୍ରମଥସ୍ୟ ଏ ପ୍ରମଥ ପାଗଳ ଭଳି କୁହାଯିବ, କାହିଁକି ନା ବଣରେ ଗଲେ ମଧ୍ୟ ସେଠି ମଧ୍ୟ ସ୍ତ୍ରୀ ରହିଛନ୍ତି, ଷଟ୍ସପତ୍ନ ମାନେ ଛଅଟା ପତ୍ନୀ ତାଙ୍କର ରହିଛନ୍ତି, ଏଇ ଯେଉଁ ପଞ୍ଚ ଜ୍ଞାନେନ୍ଦ୍ରିୟ କଥା ଆମେ କହିଲେ ଏବଂ ମନ ଇଏ ହେଉଛି ପତ୍ନୀ ଭଳି ସମସ୍ତେ ନିଜ ନିଜକୁ ଆକର୍ଷିତ କରୁଛନ୍ତି, ଏଇ ଯେଉଁ କହୁଛନ୍ତି ପ୍ରହ୍ଲାଦ ମହାରାଜ ସେଭଳି ଭାବରେ, ତେଣୁ ବହୁଭୟ ସପତ୍ନ ଯିବ ଗୃହପତି ଋଣନ୍ତି, ଗୃହପତି ଯେଉଁ ଗୃହପତି ରହିଛି ତା'ର ଯଦି ଅନେକ ସ୍ତ୍ରୀ ଥିବ କିନ୍ତୁ ସେମାନେ ତାକୁ ବହୁତ ପ୍ରକାର ବିଚଳିତ କରନ୍ତି, ସେଭଳି ଭାବରେ ଇଏ ଆମର ଯେଉଁ ଇନ୍ଦ୍ରିୟ ସବୁ ରହିଛନ୍ତି ଏଭଳି ଭାବରେ ପତ୍ନୀ ଭଳି ଆମକୁ ବହୁତ କଷ୍ଟ ଦେଉଛନ୍ତି, ସପତ୍ନୀ ଯିବ ଋଣନ୍ତି, ଋଣନ୍ତି କହିଲେ ବିନାଶ କରିଦିଅନ୍ତି, ପ୍ରଭୁପାଦ ମହାରାଜ କହୁଛନ୍ତି ବିନାଶ କରିଦିଅନ୍ତି ଆମର, ତେଣୁ ଟିକେ ଅଧିକା ଲାଇଟ୍ ଦରକାର ହେଉଛି ନାହିଁ କି, ଲାଇଟ୍ଟା କମିଯାଉଛି, ତେଣୁ ତାହା ସରିଲାଙ୍କ ସମୟ ହେଇଗଲା, ତେଣୁ ବର୍ତ୍ତମାନ କହୁଛନ୍ତି 41 ଶ୍ଳୋକରେ ଯେ ନ କେବଳ ଅହମ୍ ଏକ ଏବ ଅପି ତୁ ସାଂସାରିକ ସର୍ବ ଏବ ଜନ କ୍ଲିଶତ୍ୟତି ତଦ ଉଦ୍ଧାରଂ ପ୍ରାର୍ଥୟତେ, ପ୍ରଭୁ କେବଳ ମୁଁ ମୋ ପାଇଁ କହୁନାହିଁ ପ୍ରଭୁ, ସମସ୍ତ ଜୀବ ସାଂସାରିକ ଯେତେ ଜୀବ ସଂସାରରେ ଅଛନ୍ତି ସମସ୍ତଙ୍କ ପାଇଁ ମୁଁ ପ୍ରାର୍ଥନା କରୁଛି, ପର ଶ୍ଳୋକରେ କହୁଛନ୍ତି ଏବଂ ସ୍ୱକର୍ମ ପତିତଂ ଭବବୈତରଣ୍ୟା ମନ୍ୟୋନ୍ୟ ଜନ୍ମ ମରଣାସନଭୀତଭୀତଂ ପଶ୍ୟଂ ଜନଂ ସ୍ୱପରିବିଗ୍ରହ ବୈରମୈତ୍ରଂ ହନ୍ତେତି ପାରଚର ପିପୃହି ମୂଢ଼ମଧ୍ୟ, ପ୍ରଭୁ ଏ ଭବବୈତରଣୀରେ ଆମେ ଉବୁଟୁ ହେଉଛୁ ଏବଂ ସ୍ୱକର୍ମ ପତିତଂ ଆମେ ଯେଉଁ ଭଳି ଭାବରେ କର୍ମ କରିଛେ କର୍ମଫଳ ଅନୁସାରେ ଆମେ ଭବ ଜଗତକୁ ଆସୁଛେ ପୁନରପି ଜନନମ୍ ପୁନରପି ମରଣମ୍, ଏଇଭଳି ଭାବେ ଭବ ବୈତରଣୀରେ ଆମେ ଉଭୁଟୁକ ହେଉଛେ ଅନ୍ୟୋନ୍ୟ ଜନ୍ମ ମରଣ ଅସନ ଭୀତ ଭୀତମ୍, ଜନ୍ମ ମୃତ୍ୟୁ ରୂପକ ଭୟରେ ଭୟଭୀତ ହେଇକି ରହୁଛୁ ଆମେ ଭୀତ ଭୀତମ୍, ପଶ୍ୟଞ୍ଜନଂ ସ୍ୱପରିପର ବିଗ୍ରହ ବୈରମୈତ୍ରମ୍, ତେଣୁ ଏଠି ଆମେ ଭାବୁଛେ ଇଏ ମୋର ଇଏ ପରର ଏଇଭଳି ଭାବରେ ଚିନ୍ତାଧାରା ଆମେ ରହିଛେ, ହନ୍ତେତି ପାରଚର ପିପୃହି ମୂଢ଼ ମଧ୍ୟ, ପ୍ରଭୁ ଆପଣ ପାରଚର ଆପଣ ମୋତେ ଆମକୁ ଆରପାରିକି ନେଇଯାଇପାରିବେ, ପ୍ରଭୁ ଆପଣ ସେ ପାରିରେ ଅଛନ୍ତି ଆମକୁ କୃପା କରି ପାର ଆମକୁ ଏ ପାର କରିଦିଅନ୍ତୁ, ବୈତରଣୀକୁ ପାର କରିଦିଅନ୍ତୁ, ପିପୃହି ପାର କରିଦିଅନ୍ତୁ ମୂଢ଼ ମଧ୍ୟ, ଆମେ ମୂଢ଼ ମୂର୍ଖ ଅବସ୍ଥା ରହିଛୁ, ବହୁବଚନ କୁହାଯାଉଛି, ବହୁବଚନରେ ସମସ୍ତ ଜୀବମାନଙ୍କ ପାଇଁ ସେ ପ୍ରାର୍ଥନା କରିଛନ୍ତି। ଆମେ ସକାଳେ କହୁଥିଲୁ, ସକାଳେ କି କହୁଥିଲୁ ଆଗରୁ, ଯେ ପ୍ରହ୍ଲାଦ ମହାରାଜଙ୍କ ସ୍ତୁତିରେ ଭଗବାନ ନୃସିଂହଦେବ ସେ ବ୍ରହ୍ମାଣ୍ଡର ସମସ୍ତଙ୍କୁ ନେଇଯାଇଥିଲେ, ଉଦ୍ଧାର କରିଥିଲେ। ସେଥିପାଇଁ ଆମର ଗୋଟେ ରହିଛି ନା କଥା, ବ୍ରହ୍ମାଣ୍ଡ ତାରିତେ ଧରେ ଜଣେ ଜଣେ ଶକ୍ତି, ଏ ମହାଭାଗବତଙ୍କର ଶକ୍ତି ରହିଛି, ସମସ୍ତ ବ୍ରହ୍ମାଣ୍ଡକୁ ସେ ତାରି ଦେଇପାରିବେ, ଉଦ୍ଧାର କରିପାରିବେ। ତେଣୁ 40 ଶ୍ଳୋକରେ ଗୋପାଳ ମହାରାଜ କହୁଛନ୍ତି, ଭାବାର୍ଥରେ ଦୁଇ ଶ୍ରେଣୀର ବୈଷ୍ଣବ ଅଛନ୍ତି, ଜଣେ ହେଉଛନ୍ତି ଭଜନାନନ୍ଦୀ ଆଉ ଜଣେ ହେଉଛନ୍ତି ଗୋଷ୍ଠ୍ୟାନନ୍ଦୀ। ଭଜନାନନ୍ଦୀ ମାନେ କେବଳ ସେମାନଙ୍କର ବ୍ୟକ୍ତିଗତ ଲାଭ ପାଇଁ ଭଗବାନଙ୍କର ଆରାଧନା କରନ୍ତି, ଭଗବାନଙ୍କୁ ପୂଜା କରନ୍ତି, କେମିତି ସେମାନେ ଉଦ୍ଧାର ହେବେ। କିନ୍ତୁ ଗୋଷ୍ଠ୍ୟାନନ୍ଦୀ ମାନେ ଅନ୍ୟ ସମସ୍ତଙ୍କୁ କୃଷ୍ଣ ଭକ୍ତି ସ୍ତରକୁ ଉନ୍ନୀତ କରିବାକୁ ଚେଷ୍ଟା କରନ୍ତି, ଯାହାଦ୍ୱାରା ସେମାନେ ରକ୍ଷା ପାଇପାରନ୍ତି। ଗୋଷ୍ଠ୍ୟାନନ୍ଦୀ କେବଳ ନିଜ ପାଇଁ ଚାହାନ୍ତି ନାହିଁ ଉଦ୍ଧାର ହେବା ପାଇଁ, ସେମାନେ ସମସ୍ତ ଜୀବମାନଙ୍କୁ, ବଦ୍ଧ ଜୀବମାନଙ୍କୁ ଉଦ୍ଧାର କରିବା ପାଇଁ ଚାହାନ୍ତି, ଭଗବାନଙ୍କ ପାଖକୁ ପ୍ରାର୍ଥନା କରନ୍ତି। ସେସବୁ ହେଉଛି ଗୋଷ୍ଠୀ, ଆମେ ହେଉଛି ଗୋଷ୍ଠ୍ୟାନନ୍ଦୀ, ଆମେ ଗୋଷ୍ଠ୍ୟାନନ୍ଦୀ। ଆମର ଯେଉଁ ଉଦ୍ଦେଶ୍ୟ ହେଉଛି କେମିତି ସମସ୍ତ ଜୀବମାନଙ୍କୁ ଉଦ୍ଧାର କରାଯିବ, ସେଇଥିପାଇଁ ସବୁ ବିଭିନ୍ନ ପ୍ରକାର ସତ୍ସଙ୍ଗର ବ୍ୟବସ୍ଥା କରାଯାଇଛି, ସବୁ ପ୍ରକାର କୁହାଯାଉଛି, ସମସ୍ତେ ଆସୁଛନ୍ତି, ଜାଣୁଛନ୍ତି ଏସବୁ ଜିନିଷ, ସମସ୍ତଙ୍କୁ ଉଦ୍ଧାର କରାଯିବ। ଗୁରୁଦେବ ଏ ପଶ୍ଚିମ ଓଡ଼ିଶାର ଲୋକମାନଙ୍କୁ ଉଦ୍ଧାର କରିବା ପାଇଁ ସେଣ୍ଟର କରାଯାଇଛି, ଗୋଟେ ବିରାଟ ମଣ୍ଡ ମନ୍ଦିର ତାଙ୍କର ପରିକଳ୍ପନା ରହିଛି, ଏସବୁ ଏ ଜୀବମାନଙ୍କୁ ଉଦ୍ଧାର କରିବା ପାଇଁ। ନିଜେ ସତ୍ୟ ଉଦ୍ଧାର ହୋଇଯାଇଛନ୍ତି ଭଗବତ ଧାମ ଚାଲିଗଲେ, କିନ୍ତୁ ସେ ଯେଉଁ ମାର୍ଗ ପ୍ରବର୍ତ୍ତନ କରିଛନ୍ତି, ସେ ଚାଲିଗଲେ ମଧ୍ୟ ତାଙ୍କର ଶିଷ୍ୟମାନେ ପ୍ରଶିଷ୍ୟମାନେ ଏଇ ଧାରାରେ ସେଇ ତାଙ୍କର ସେଇ ଜୀବମାନଙ୍କୁ ଉଦ୍ଧାର କରିବା କାର୍ଯ୍ୟରେ ଲାଗିଛନ୍ତି। ତେଣୁ କିନ୍ତୁ ଗୋଷ୍ଠ୍ୟାନନ୍ଦୀମାନେ ଅନ୍ୟ ସମସ୍ତଙ୍କୁ କୃଷ୍ଣ ଭକ୍ତି ସ୍ତରକୁ ଉନ୍ନୀତ କରିବାକୁ ଚେଷ୍ଟା କରନ୍ତି, ଯାହାଦ୍ୱାରା ସେମାନେ ରକ୍ଷା ପାଇପାରନ୍ତି। ତେଣୁ ମହାପ୍ରଭୁ ଏହି ଧାରାରେ ଆସିଛନ୍ତି, ସେ କହୁଛନ୍ତି ଯାର ଦେଖ ତାରେ କହ କୃଷ୍ଣ ଉପଦେଶ। ବିଶେଷ ଭାବରେ ଭାରତ ଭୂମିରେ ଯେଉଁମାନେ ମନୁଷ୍ୟ ଜନ୍ମ ନେଇଛନ୍ତି ସେମାନଙ୍କ ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି, ଭାରତ ଭୂମିରେ ମନୁଷ୍ୟ ଜନ୍ମ ହେଲେ ଯାର ଜନ୍ମ ସାର୍ଥକ କରିକର ପରୋପକାର, ପର ଉପକାର କରିବା ପାଇଁ କହୁଛନ୍ତି। କିଭଳି ପର ଉପକାର କରିବା ନା, ଯାରେ ଦେଖ ତାରେ କହ କୃଷ୍ଣ ଉପଦେଶ, ସମସ୍ତଙ୍କୁ ଆମେ ଭଗବାନ କଥା କହିବା, କୃଷ୍ଣ ଉପଦେଶ କହିବା। ତେଣୁ ମହାପ୍ରଭୁ ସେଇ ଆମର ଏଇ ଧାରାରେ ମହାପ୍ରଭୁ ଆସି ସମଗ୍ର ପୃଥିବୀରେ ସେ କହିଥିଲେ, ଭବିଷ୍ୟତବାଣୀ ଦେଇଥିଲେ, ପୃଥିବୀରେ ଆଚ୍ୟୁତ ନଗରାଦି ଗ୍ରାମ ସର୍ବତ୍ର ପ୍ରଚାର ହୋଇବେ ମୋର ନାମ। ତେଣୁ ମହାପ୍ରଭୁଙ୍କର ଯେଉଁ ଭବିଷ୍ୟତବାଣୀକୁ ପୂରଣ କରିଥିଲେ ତାଙ୍କର ପ୍ରିୟ ପାର୍ଷଦ ପ୍ରଭୁପାଦ ମହାରାଜ, ସାରା ପୃଥିବୀରେ ଏଇ ଭଗବାନଙ୍କ ବାଣୀ ପ୍ରଚାର ଚାଲିଛି। ତେଣୁ ଆମର ଏଇ ଯେଉଁ କାର୍ଯ୍ୟକ୍ରମ, ଏହିପରି ସେହିଭଳି ଭାବରେ ସେମାନଙ୍କ ଜୀବକୁ ଉଦ୍ଧାର କରିବା ପାଇଁ ଏସବୁ ବ୍ୟବସ୍ଥା ହୋଇଛି। ତେଣୁ ପରେ 42 ଶ୍ଳୋକଟି ଆମେ ଆସନ୍ତାକାଲି ଆଲୋଚନା କରିବା। ଆମର କଥାକୁ ଏଠି ବିଶ୍ରାମ ଦେବା ପୂର୍ବରୁ ପଚାରିବା, କାହାର କିଛି ପ୍ରଶ୍ନ ଅଛି ସନ୍ଦେହ ରହିଛି, ନହେଲେ ଆମର କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ, ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ, ଶ୍ରୀ ଗୁରୁଦେବ କି ସମ୍ବିତ ଗୌରଭକୁନ୍ଦ କି ଦାୟୀ ଗୌର ପ୍ରମା।